આકાશવાણી સંવાદ પરછંતે મહેશ્વર સાહુ મુખ્ય સંવાદ ચતુર્થ પર્યાયરે 96 લોકસભા આસન પાઇં આસંતા 25 તારીખરે શેષ હેબ નામાંકન દિલ્હી અબકારી નીતિ દુર્નીતિ મામલારે અરવિંદ કેજરીવાલ ઓ કે કવિતાંક વિચાર વિભાગીય હાજત અવધિ આસંતા મે 7 તારીખ જાય વૃદ્ધિ દેશરૂ નક્સલવાદર સમૂળ નિપાત પાઇં પ્રતિશ્રુતિબદ્ધ બોલી કહીલે પ્રધાનમંત્રી નરેન્દ્ર મોદી ભારત પ્રશાંત મહાસાગરર ઉદીયમાન આંચળિક ઢાંચારે ભારત ગઠન ભૂમિકા ગ્રહણ કરીપારિ કહીલે વૈદેશિક વ્યાપાર મંત્રી ડક્ટર એસ જયશંકર એવં માલેસીયાર નૌસેના ઘાટીરે પરેડ અભ્યાસ બેળે હેલિકપ્ટર દુર્ઘટણારે 10 જણ મૃત્યુ આસંતા મે 13 તારીખરે સાધારણ નિર્વાચનર ચતુર્થ પર્યાયરે ઉત્તરપ્રદેશ મધ્યપ્રદેશ મહારાષ્ટ્ર બિહાર ઝારખંડ ઓડિશા પશ્ચિમબંગ આંધ્રપ્રદેશ તેલંગણા એવં જમ્મુ કાશ્મીર સમેત 10 રાજ્ય ઓ કેન્દ્રશાસિત અંચળ મોટ 96 લોકસભા આસન પાઇં મતદાન હેબ એથિપાઇં ચાલિથિબા પ્રાર્થીમાનંક નામાંકન પત્ર દાખલ પ્રક્રિયા આસંતા 25 તારીખરે શેષ હેબ પરદિન અર્થાત 26 તારીખરે નામાંકન પત્ર જાંચ હેબ આસંતા 29 તારીખ પ્રાર્થીપત્ર પ્રત્યાહારર શેષ તારીખ રખાયાઇ દિલ્હી અબકારી નીતિ સહ જડિત મની લન્ડરિંગ મામલારે મુખ્યમંત્રી અરવિંદ કેજરીવાલ એવં ભારત રાષ્ટ્ર સમિતિ બીઆરએસ નેતા કે કવિતાંક વિચાર વિભાગીય હેફાજત અવધિકુ દિલ્હી રાઉજ આવેન્યુ કોર્ટ આસંતા મે 7 તારીખ પર્યંત વૃદ્ધિ કરછନ୍ତି મે 7 તારીખ અપરાહ્નરે ભર્ચ્યુઆલ કન્ફરન્સિંગ જરિયારે ઉભય કેજરીવાલ એવં શ્રીમતી કવિતાંકુ હાજર કરવા પાઇં રાઉજ આવેન્યુ કોર્ટર સ્વતંત્ર વિચારપતિ કાબેરી બાભેજા તિહાર જેલ કર્તૃપક્ષ નિર્દેશ દેઇ પત્ની સુનીતાଙ୍କ ઉપસ્થિતિରେ અરવિંદ કેજરીવાલ ડાક્તરଙ୍କ સહ દૈનિક 15 મિનિટ ડાક્તરી પરામર્શ પાઇଁ આમ આદમી પાર્ટી નેતાଙ୍କ આવેદનକୁ ખારજ કરିବାର ગોટିଏ દિન પરે અદાલત એહી રાય શુણાઇଛନ୍ତି સૂચનાયોગ્ય માર્ચ 21 તારીખરે દિલ્હી હાઇકોર્ટ કેન્દ્રીય એજન્સીର કાર્યાનુષ્ઠાનરુ સુરક્ષા દેવા પાઇଁ મના કરିଦେବା પરે પ્રવર્તન નિર્દેશાଳୟ ઇડી અરવિંદ કેજરીવાલଙ୍କୁ ગିରଫ କରିଥିଲା ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲଙ୍ଗାନାର ଏମ୍ଏଲ୍ସି ଶ୍ରୀମତୀ କବିତାଙ୍କୁ ଇଡି ମାର୍ଚ୍ଚ 15 ତାରିଖରେ ଗିରଫ କରିଥିଲା ପରେ ସେ ବିଚାର ବିଭାଗ ହାଜତରେ ଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳଗୁଡ଼ିକ ସମସ୍ତ କୌଶଳ ଅବଲମ୍ଭନ କରି ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି ଚଳିତ ମାସ 26 ତାରିଖରେ 8 ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବା ରାଜ୍ୟର ପଶ୍ଚିମବଙ୍ଗରେ ବିଜେପି ବିଏସ୍ପି ଏବଂ ସମାଜବାଦୀ ପାର୍ଟିର ବରିଷ୍ଠ ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ଆଜି ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ମହେଶ ଶର୍ମାଙ୍କ ପାଇଁ ପ୍ରଚାର କରିଛନ୍ତି ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି ପୂର୍ବରୁ ଉତ୍ତରପ୍ରଦେଶର ଦୁର୍ନୀତି କେନ୍ଦ୍ର ଭାବେ କୁଖ୍ୟାତ ଥିବା ନୋଏଡା ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରରେ ପରିଣତ ହୋଇଛି ବର୍ତ୍ତମାନ ୟୁପି ଏହାର ଆଇନ ଶୃଙ୍ଖଳା ବିକାଶ ନିବେଶ ଏବଂ ସୁଶାସନ ପାଇଁ ଜଣାଶୁଣା ହୋଇଛି ଆଲିଗଡ଼ରୁ ସପା କଂଗ୍ରେସ ମେଣ୍ଟ ପ୍ରାର୍ଥୀ ବିଜେନ୍ଦ୍ର ସିଂ ଏବଂ ହାଥରସରୁ ଜସବୀର ବାଲ୍ମିକୀଙ୍କ ପାଇଁ ଆଲିଗଡ଼ ଜିଲ୍ଲାରେ ହୋଇଥିବା ପ୍ରଚାର ରାଲିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗଦେଇ ଘୃଣା ପ୍ରସାର କରୁଥିବା ଲୋକଙ୍କ ବିରୁଦ୍ଧରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିରଟରେ ଏକ ରାଲିରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ପ୍ରଚାର କରିଥିବାବେଳେ ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ମଧ୍ୟ ମିରଟରେ ରୋଡ୍ ଶୋ କରିଥିଲେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଦଳୀୟ ପ୍ରାର୍ଥୀ ଦେବବ୍ରତ ତ୍ୟାଗୀଙ୍କ ସମର୍ଥନରେ ମିରଟ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯଦି ଦଳ କ୍ଷମତାକୁ ଆସେ ତେବେ ପଶ୍ଚିମ ୟୁପି ଏକ ଅଲଗା ରାଜ୍ୟ ହେବ ଏବଂ ମିରଟରେ ହାଇକୋର୍ଟର ଏକ ଶାଖା ଆଣିବାକୁ ଚେଷ୍ଟା କରିବ ଦୃଢ଼ ନିବେଶ ଚାହିଦା ଏବଂ ଉତ୍ସାହଜନକ ବ୍ୟବସାୟ ଏବଂ ଉପଭୋକ୍ତା ଭାବନାକୁ ସମର୍ଥନ କରି ବାସ୍ତବ ଜିଡିପି ଅଭିବୃଦ୍ଧିରେ ଏକ ଧାରା ବୃଦ୍ଧି ପାଇଁ ପରିସ୍ଥିତି ସୃଷ୍ଟି ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ମାସର ବୁଲେଟିନ୍ରେ କହିଛି ଷ୍ଟେଟ୍ ଅଫ୍ ଦି ଇକୋନୋମି ଶୀର୍ଷକ ଏହି ଲେଖାରେ କୁହାଯାଇଛି ସିପିଆଇ ମୁଦ୍ରାସ୍କୀତି ଗତ ଦୁଇ ମାସରେ ହାରାହାରି 5.1% ଥିବାବେଳେ ମାର୍ଚ୍ଚରେ ଏହା 4.9%ରେ ପହଞ୍ଚିଛି। ତେବେ ଅତ୍ୟଧିକ ପାଣିପାଗ ପରିସ୍ଥିତି ମୁଦ୍ରାସ୍କୀତି ପାଇଁ ବିପଦ ସୃଷ୍ଟି କରିବ। ଏହା ଦୀର୍ଘ ସମୟ ଧରି ଭୂ ରାଜନୈତିକ ଉତ୍ତେଜନା ସୃଷ୍ଟି କରିବା ସହ ଅଶୋଧିତ ତୈଳ ଦରକୁ ଅସ୍ଥିର ରଖିପାରେ ବୋଲି ଏହି ଲେଖାରେ ଚେତାବନୀ ଦିଆଯାଇଛି। ବାଘ ପୂର୍ଣ୍ଣିମା ପୟ ଦିବସର ପ୍ରତୀକାତ୍ମକ ଉତ୍ସବରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ହାଇକମିଶନର ସନ୍ତୋଷ ଝା ଏବଂ ପରମଧାମ ଚେତିଆ ପିରିଭନାର ମୁଖ୍ୟ ଅଧିକାରୀ ଡକ୍ଟର ମାଇତିପି ବିମଲସରା ମହାଥେରା ମିଳିତ ଭାବେ ଶ୍ରୀଲଙ୍କାର ରତ୍ମାଲାନସ୍ଥିତ ପରମାଧାମ ଚେତିଆ ପିରିଭନାଠାରେ ଭାରତର ସମୃଦ୍ଧ ବୌଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଜ୍ଞାନଭଣ୍ଡାରକୁ ସମୃଦ୍ଧ କରିବା ଲକ୍ଷ୍ୟରେ ବୌଦ୍ଧ ଧର୍ମ ଓ ଭାରତ ଉପରେ ଲିଖିତ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି ପ୍ରଦର୍ଶନୀ ଭାରତୀୟ ହାଇକମିଶନ ଦ୍ୱାରା ଆୟୋଜିତ ଭ୍ରାମ୍ୟମାଣ ପ୍ରଦର୍ଶନୀ ଶୃଙ୍ଖଳାର ତୃତୀୟ ଦଫା ଅଟେ, ଯେଉଁଥିରେ ବର୍ଷସାରା ପ୍ରତ୍ୟେକ ପୟ ଦିବସରେ ବିଭିନ୍ନ ବୌଦ୍ଧ ଧର୍ମାନୁଷ୍ଠାନର ଉପସ୍ଥିତି ଦେଖିବାକୁ ମିଳିବ ବୋଲି ପ୍ରତିଶ୍ରତି ଦିଆଯାଇଛି। ବୁଦ୍ଧଙ୍କ ଦ୍ୱିତୀୟ ଶ୍ରୀଲଙ୍କା ଗସ୍ତର ସ୍କୃତିଚାରଣ ସ୍ୱରୂପ ଏହି ବାଗ୍ ପୟ ଦିବସ କାର୍ଯ୍ୟକ୍ରମ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମିଳିତ ଆଧ୍ୟାତ୍ମିକ ପରମ୍ପରା ଉପରେ ଆଧାରିତ ସ୍ଥାୟୀ ସମ୍ପର୍କକୁ ସ୍କରଣୀୟ ଭାବରେ ମନେ ପକାଇଥାଏ। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ମହାସମୁନ୍ଦ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦମ୍ତରୀ ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ହେବା ପରେ ଦୁର୍ନୀତି ସହ ନକ୍ସଲ ହିଂସାକୁ ନିୟନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଛତିଶଗଡ଼ରେ ଏବେ ନକ୍ସଲବାଦ ଦ୍ରୁତଗତିରେ ହ୍ରାସ ପାଉଛି ଏବଂ ସେ ନକ୍ସଲବାଦକୁ ମୂଳରୁ ନିପାତ କରିବା ପାଇଁ ପ୍ରତିଶ୍ରତିବଦ୍ଧ। ଛତିଶଗଡ଼ର ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ରେଳବାଇ, ଜଳସେଚନ ଓ ଇଣ୍ଟରନେଟ୍ ସଂଯୋଗକୁ ଦ୍ରୁତଗତିରେ ସମ୍ପ୍ରସାରଣ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ସକାଳେ ଛତିଶଗଡ଼ର ସରଗୁଜା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବିକାପୁର ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ଜାଞ୍ଜଗିର ଚମ୍ପା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶକ୍ତିରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ପୁଣି କ୍ଷମତାକୁ ଆସିଲେ ବିଜେପି ସମ୍ଭିଧାନ ପରିବର୍ତ୍ତନ କରିବ କିମ୍ବା ସଂରକ୍ଷଣ ଉଚ୍ଛେଦ କରିବ ବୋଲି କଂଗ୍ରେସ ମିଥ୍ୟା ପ୍ରଚାର କରୁଛି। ତେବେ ଦେଶର ସମ୍ଭିଧାନକୁ କେହି ବଦଳାଇ ଦେଇପାରିବ ନାହିଁ ବୋଲି ଶ୍ରୀ ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ସ୍ୱାଧୀନତା ପରଠାରୁ କଂଗ୍ରେସ ତୁଷ୍ଟିକରଣ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି, କିନ୍ତୁ ଭାରତୀୟ ଜନତା ପାର୍ଟି ହେଉଛି ଏକ ଦଳ ଯିଏ ସବ୍କା ସାଥ୍ ସବ୍କା ବିକାଶର ମନ୍ତ୍ର ଅନୁସରଣ କରେ। ଗରିବ, ଯୁବକ, ମହିଳା ଓ କୃଷକଙ୍କ କଲ୍ୟାଣ ବିଜେପିର ପ୍ରାଥମିକତା ବୋଲି ସେ କହିଛନ୍ତି। କେନ୍ଦ୍ରର ବିଜେପି ସରକାର କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାରେ ଲାଗିପଡ଼ିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଡ୍ରୋନ୍ ଭଳି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରିବ ଏବଂ ମହିଳାମାନେ ଏହି ଡ୍ରୋନ୍ ବିପ୍ଳବର ନେତୃତ୍ୱ ନେବେ। ଏଥିପାଇଁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ ଭାବେ ତାଲିମ ଦିଆଯାଉଛି। 3 କୋଟି ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରିବା ବିଜେପି ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନେ ସିଧାସଳଖ ଉପକୃତ ହେବେ ବୋଲି ସେ କହିଛନ୍ତି। ଏକ ଶକ୍ତିଶାଳୀ ଏବଂ ଏକତ୍ରିତ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ଏସିଆନ୍ ଭାରତ ପ୍ରଶାନ୍ତ ମହାସାଗରର ଉଦୀୟମାନ ଆଞ୍ଚଳିକ ଢାଞ୍ଚାରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ପ୍ରଥମ ଏସିଆନ୍ ଫ୍ୟୁଚର ଫୋରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରର ଇନିସିଏଟିଭ୍ ଏବଂ ଭାରତ ପ୍ରଶାନ୍ତ ମହାସାଗର ଉପରେ ଏସିଆନ୍ ଆଉଟ୍ଲୁକ୍ ମଧ୍ୟରେ ସମନ୍ୱୟ, ବ୍ୟାପକ ନିରାପତ୍ତା ପାଇଁ ଆହ୍ୱାନ ଏବଂ ମୁକାବିଲା ସମେତ ସହଯୋଗ ପାଇଁ ଭାରତ ଏକ ଦୃଢ଼ ଢାଞ୍ଚା ପ୍ରଦାନ କରେ। ନୌସେନା ପରେଡ୍ ପାଇଁ ଅଭ୍ୟାସ କରୁଥିବା ବେଳେ 2 ହେଲିକପ୍ଟର ପରସ୍କରକୁ ଧକ୍କା ଦେବାରୁ 10 ଜଣଙ୍କର ମୃତ୍ୟୁ ଘଟିଥିବା ରୟାଲ୍ ମାଲେସିଆ ନୌସେନା ଆଜି ସୂଚନା ଦେଇଛି। ମାଲେସିଆର ଉତ୍ତର ପେରାକ୍ ରାଜ୍ୟରେ ଅବସ୍ଥିତ ଏକ ନୌସେନା ଘାଟିରେ ଆଗାମୀ 90ତମ ବାର୍ଷିକ ଉତ୍ସବ ପାଳନ ପାଇଁ ରିହର୍ସାଲ୍ ଚାଲିଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନୌସେନା ପକ୍ଷରୁ କୁହାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଚତୁର୍ଥ ପର୍ଯ୍ୟାୟରେ 96ଟି ଲୋକସଭା ଆସନ ପାଇଁ ଆସନ୍ତା 25 ତାରିଖରେ ଶେଷ ହେବ ନାମାଙ୍କନ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲ ଓ କେ କବିତାଙ୍କ ବିଚାର ବିଭାଗୀୟ ହାଜତ ଅବଧି ଆସନ୍ତା ମେ 7 ତାରିଖ ଯାଏ ବୃଦ୍ଧି ଦେଶରୁ ନକ୍ସଲବାଦର ସମୂଳ ନିପାତ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆର ନୌସେନା ଘାଟିରେ ପରେଡ୍ ଅଭ୍ୟାସ ବେଳେ ହେଲିକପ୍ଟର ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ।